ବିଶ୍ୱଖଣ୍ଡରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସହିତ ସର୍ବାଧିକ ବର୍ଷା ଆମର ପାଖାପାଖି 45.4 mm ରେକର୍ଡ କରାଯାଇଛି, ଯାହା କୋରାପୁଟ ଲାମାଟପୁରଠାରେ ଏବଂ ହିଞ୍ଜିଳି ଯେଉଁଟାକି ଗଞ୍ଜାମ ଜିଲ୍ଲାରେ ପାଖାପାଖି 38 mm ରେକର୍ଡ କରାଯାଇଛି। ରାଜ୍ୟରେ ହାରାହାରି ବର୍ଷା 1.6 mm ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 80% କମ୍ ରହିଛି। ଯେ ଦେଖିବା ଆମର ବର୍ତ୍ତମାନ ଯେଉଁ ରହୁଛି ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାଠାରୁ ଯଥେଷ୍ଟ ଉତ୍ତର ରହୁଥିବାରୁ କେବଳ ରାଜ୍ୟ ନୁହେଁ ପୁରା ଦେଶରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ତା ସହିତ ଦିନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ସହିତ ଯେଉଁଟାକି ଉପକୂଳ ଓଡ଼ିଶାରେ 3-4 degrees ଅଧିକ ରହୁଛି, ଏବଂ ଖାସ କରିକି ଯଦି ଦେଖିବା ଆମର ଯେଉଁ ବର୍ଷାର ପ୍ରଭାବ କମିଛି ଏବଂ ଗତକାଲି ଝାରସୁଗୁଡ଼ା ଏବଂ ଚାନ୍ଦବାଲିଠାରେ ସର୍ବକାଳୀନ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। ଦେଖିବା 24 ଘଣ୍ଟା ମଧ୍ୟରେ ଯେଉଁଟା କହୁଥିଲେ କି ପାଖାପାଖି 1.6 mm ବର୍ଷା ରେକର୍ଡ କରାଯାଇଛି। ତା ସହିତ ବର୍ତ୍ତମାନ ଯେଉଁ ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, କିନ୍ତୁ ଅନୁମାନ କରାଯାଉଛି 3 ବେଳକୁ ଗୋଟିଏ ଘୂର୍ଣ୍ଣିବଳ ସୃଷ୍ଟି ହେବାର ସମ୍ଭାବନା ରହୁଛି, ଯେଉଁଟାକି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ, ଯାହା ପ୍ରଭାବରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହୁଛି। କିନ୍ତୁ ବର୍ତ୍ତମାନ ଯେଉଁ ରହୁଛି ଘୂର୍ଣ୍ଣିବଳର ସ୍ଥିତି କିଛି ରହିଛି, ଯେଉଁଟା ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ, ତା ସହିତ ଆମର ରହୁଛି ଯେଉଁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳ ରହୁଛି, ଏବଂ ତା ସହିତ ଏକ ନିମ୍ନଚାପର ଏକ ଜଡ଼ିତ ରହିଛି ଯେଉଁଟା ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିଛି। ଏହି ଯେଉଁ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ 1-2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହୁଛି। ଏହି ଯେଉଁ ସମ୍ଭାବ୍ୟ ଲଘୁଚାପ କଥା କୁହାଯାଉଛି, ତା ପ୍ରଭାବରେ 3 ଏବଂ 4 ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହୁଛି। ଆସନ୍ତାକାଲିଠାରୁ କିଛି ଜିଲ୍ଲାରେ ଆମର ଭାରୀ ବର୍ଷାର ସମ୍ଭାବନା ପାଇଁ ପୂର୍ବାନୁମାନ ଜାରି କରାଯାଇଛି। ଖାସ କରିକି ଦେଖିବା 3 ସେପ୍ଟେମ୍ବରରେ ଆମର ପ୍ରାୟ ଅଧିକାଂଶ ଜିଲ୍ଲାରେ ଭାରୀ ବର୍ଷାର ସମ୍ଭାବନା ରହୁଛି, ତା ସହିତ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ମଧ୍ୟ ସମ୍ଭାବନା ରହୁଛି। 4 ସେପ୍ଟେମ୍ବରରେ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ଆମର ଚେତାବନୀ ଜାରି କରାଯାଉଛି, ଭାରୀ ବର୍ଷାର ସମ୍ଭାବନା ରହୁଛି। 5 ତାରିଖରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲା ଯେଉଁ ରହୁଛି ସେଥିରେ ଆମର ବର୍ଷାର ସମ୍ଭାବନା ରହୁଛି। ବର୍ତ୍ତମାନ ଯଦି ସ୍ଥିତି ଦେଖିବା ମୌସୁମୀର ଯେଉଁ ବର୍ଷା ସ୍ଥିତି ରହୁଛି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 784.9 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 15% କମ୍ ରହିଛି। ପାଖାପାଖି ଆମର 18 ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ 12 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ପ୍ରଭାବିତ ଭାବେ ନବରଙ୍ଗପୁର ଜିଲ୍ଲାରେ 42% କମ୍ ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାଠାରେ 38% ଏବଂ ଆମର ଗଞ୍ଜାମରେ 35% ବର୍ତ୍ତମାନ ସମୟରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।